ମୁଁ ମନୋହର ମୁର୍ମୁ, ଲକ୍ଷ୍ମୀପୁର ସାନ୍ତାଳ ବସ୍ତିର ପ୍ରେସିଡେଣ୍ଟ। ଆମ ବସ୍ତିର ଶୌଚାଳୟ ଭାଙ୍ଗି ଯାଇଛି, ତାକୁ ରିପେୟାର କରିବା ପାଇଁ କମ୍ପ୍ଲେନ୍ ଦିଆହେଇଥିଲା, ତାହା ଏପର୍ଯ୍ୟନ୍ତ ହେଇନାହିଁ ଏବଂ ଷ୍ଟ୍ରିଟ୍ ଲାଇଟ୍ ଯାକ ସବୁ ଲିଭିଗଲାଣି, କୌଣସିଟା ହେଲେ ଜଳୁନାହିଁ, ରାତି ଚଳିବା ପାଇଁ ଅସୁବିଧା ହେଉଛି, ତାକୁ ଶୀଘ୍ର ରିପେୟାର କଲେ ଆମେ ଏଠି ଧନ୍ୟ ମନେ କରିବୁ। ଆଜ୍ଞା।